ଓମ୍ ଶାନ୍ତି। ଆଜି 13 ନଭେମ୍ବର 2024 ବାପ୍ତାଦାଙ୍କର ଅମୂଲ୍ୟ ସାକାର ମଧୁର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି, ମିଠେ ବଚେ ସମସ୍ତଙ୍କୁ ପ୍ରଥମେ ଅଲଭର ପାଠ ଅର୍ଥାତ୍ ବାବାଙ୍କ ବିଷୟରେ ପକ୍କା କରାଓ। ତୁମେ ସମସ୍ତେ ଆତ୍ମା ଭାଇ ଭାଇ ଅଟ। ଆଜିର ପ୍ରଶ୍ନ, କେଉଁ ଗୋଟିଏ କଥାର ଶ୍ରୀମଦ୍ ମନୁଷ୍ୟ ମତଠାରୁ ବିଲକୁଲ ବିପରୀତ ଅଟେ? ତ ବାବା ଉତ୍ତରରେ କହୁଛନ୍ତି, ମନୁଷ୍ୟ ମତ କହୁଛି ଆମେ ମୋକ୍ଷକୁ ପ୍ରାପ୍ତ କରିବୁ, ଶ୍ରୀମଦ୍ କହୁଛି ଏହି ଡ୍ରାମା ଅନାଦି ଅବିନାଶୀ ଅଟେ, ମୋକ୍ଷ କାହାକୁ ବି ମିଳିପାରିବ ନାହିଁ। ଯଦିଓ କେହି କହୁଛନ୍ତି ଏହି ଅଭିନୟ ମୋର ପସନ୍ଦ ନୁହେଁ, କିନ୍ତୁ ଏଥିରେ କେହି କିଛି ବି କରିପାରିବେ ନାହିଁ, ଅଭିନୟ କରିବା ପାଇଁ ଆସିବାକୁ ହିଁ ପଡ଼ିବ, ଶ୍ରୀମତ ହିଁ ତୁମକୁ ଶ୍ରେଷ୍ଠ କରାଉଛି। ମନୁଷ୍ୟ ମତ ତ ଅନେକ ପ୍ରକାରର ରହିଛି। ଓମ୍ ଶାନ୍ତି। ବର୍ତ୍ତମାନ ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ। ବାବା ମଧ୍ୟ ଜାଣିଛନ୍ତି ଯେ ପିଲାମାନେ ମୋ ସମ୍ମୁଖରେ ବସିଛନ୍ତି। ଏ କଥା ମଧ୍ୟ ତୁମେ ପିଲାମାନେ ଜାଣିଛ, ବାବା ଆମକୁ ଶିକ୍ଷା ଦେଉଛନ୍ତି ଯାହା ପୁଣି ଅନ୍ୟ ଆତ୍ମାମାନଙ୍କୁ ଦେବାକୁ ହେବ। ପ୍ରଥମେ ତ ବାବାଙ୍କ ପରିଚୟ ହିଁ ଦେବାକୁ ହେବ, କାହିଁକି ନା ସମସ୍ତେ ବାବାଙ୍କୁ ଏବଂ ବାବାଙ୍କ ଶିକ୍ଷାକୁ ଭୁଲି ଯାଇଛନ୍ତି। ଏବେ ବାବା ଯେଉଁ ପାଠ ପଢ଼ାଉଛନ୍ତି, ଏହି ପାଠପଢ଼ା ପୁଣି 5000 ବର୍ଷ ପରେ ମିଳିବ। ଏହି ଜ୍ଞାନ ଆଉ କାହା ପାଖରେ ନାହିଁ। ମୁଖ୍ୟ ହେଉଛି ବାବାଙ୍କର ପରିଚୟ ଦେବା, ପୁଣି ବୁଝାଇବାକୁ ହେବ ଯେ ଆମେ ସମସ୍ତେ ଭାଇ ଭାଇ। ସମଗ୍ର ଦୁନିଆରେ ଯେଉଁ ଆତ୍ମାମାନେ ଅଛନ୍ତି ସମସ୍ତେ ପରସ୍ପର ମଧ୍ୟରେ ଭାଇ ଭାଇ ଅଟନ୍ତି। ସମସ୍ତଙ୍କୁ ମିଳିଥିବା ଅଭିନୟ ସମସ୍ତେ ନିଜର ଶରୀର ଦ୍ୱାରା କରୁଛନ୍ତି। ଏବେ ତ ବାବା ଆସିଛନ୍ତି ନୂଆ ଦୁନିଆକୁ ନେଇଯିବା ପାଇଁ, ଯାହାକୁ ସ୍ୱର୍ଗ କୁହାଯାଉଛି। କିନ୍ତୁ ଏବେ ଆମେ ସମସ୍ତେ ଭାଇମାନେ ପତିତ ଅଟୁ, ଜଣେ ହେଲେ ପବିତ୍ର ନାହାନ୍ତି। ସମସ୍ତ ପତିତ ଆତ୍ମାଙ୍କୁ ପବିତ୍ର ଆତ୍ମା ଏକମାତ୍ର ବାବା ହିଁ କରୁଛନ୍ତି। ଏହା ହେଉଛି ହିଁ ପତିତ ବିକାରୀ ରାବଣର ଦୁନିଆ। ରାବଣର ଅର୍ଥ ହିଁ ହେଉଛି ପାଞ୍ଚ ବିକାର ସ୍ତ୍ରୀ ମଧ୍ୟରେ ପାଞ୍ଚ ବିକାର ପୁରୁଷ ମଧ୍ୟରେ ଅଛି। ବାବା ବହୁତ ସହଜ ରୀତିରେ ବୁଝାଉଛନ୍ତି, ତୁମେ ମଧ୍ୟ ଅନ୍ୟକୁ ଏହିପରି ବୁଝାଇ ପାରିବ। ତେଣୁ ପ୍ରଥମେ ଏହି କଥା ବୁଝାଅ ଯେ ଆମ ଆତ୍ମାମାନଙ୍କର ସିଏ ପିତା ଅଟନ୍ତି, ଆମେ ସମସ୍ତେ ପରସ୍ପର ଭାଇ ଭାଇ ଅଟୁ। ବୁଝାଇବା ପରେ ପଚାର, ଏହା ଠିକ୍ ଅଟେ ନା? ଏହାପରେ ମତାମତ ଲେଖାଅ ଯେ ଆମେ ସମସ୍ତେ ହେଉଛୁ ଭାଇ ଭାଇ, ଆମର ବାପା ମଧ୍ୟ ଏକ ଅଟନ୍ତି, ଆମ ସମସ୍ତ ଆତ୍ମାମାନଙ୍କର ସେ ହେଉଛନ୍ତି ସୁପ୍ରିମ୍ ଅର୍ଥାତ୍ ପରମ ଆତ୍ମା, ତାଙ୍କୁ ପିତା ବୋଲି କୁହାଯାଏ। ଏହି ନିଶ୍ଚୟକୁ ପକ୍କା ବୁଦ୍ଧିରେ ରଖିଲେ ପରମାତ୍ମା ସର୍ବବ୍ୟାପୀ ଆଦିର ଯେଉଁ ଆବର୍ଜନା ବୁଦ୍ଧିରେ ରହିଛି ତାହା ବାହାରିଯିବ। ପ୍ରଥମେ ଅଲଭ ଅର୍ଥାତ୍ ଆଲ୍ଲାଙ୍କ ବିଷୟରେ ପଢ଼ାଇବାକୁ ହେବ। ସେମାନଙ୍କୁ କୁହ, ଏହାକୁ ପ୍ରଥମେ ଭଲ ଭାବରେ ବସି ଲେଖ, ପୂର୍ବରୁ ପରମାତ୍ମା ସର୍ବବ୍ୟାପୀ କହୁଥିଲୁ, ଏବେ ବୁଝୁଛୁ ପରମାତ୍ମା ସର୍ବବ୍ୟାପୀ ନୁହନ୍ତି, ଆମେ ସମସ୍ତେ ଭାଇ ଭାଇ ଅଟୁ। ସବୁ ଆତ୍ମାମାନେ କହୁଛନ୍ତି ଗଡ୍ ଫାଦର ପରମପିତା ପରମାତ୍ମା ଆହ୍ଲା। ପ୍ରଥମେ ତ ଏହି ନିଶ୍ଚୟ କରାଇବାକୁ ହେବ ଯେ ଆମେ ସମସ୍ତେ ଆତ୍ମା ପରମାତ୍ମା ନୁହୁଁ ନା, ଆମ ମଧ୍ୟରେ ପରମାତ୍ମା ବ୍ୟାପକ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଆତ୍ମା ବ୍ୟାପକ ଅଟେ, ଆତ୍ମା ଶରୀର ଦ୍ୱାରା ଅଭିନୟ କରୁଛି। ଏହି ଜ୍ଞାନକୁ ପକ୍କା କରାଓ। ଆଚ୍ଛା, ପୁଣି ବାବା ଆମକୁ ସୃଷ୍ଟି ଚକ୍ରର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି, ବାବା ହିଁ ଶିକ୍ଷକ ରୂପରେ ବସି ବୁଝାଉଛନ୍ତି, ଲକ୍ଷ ଲକ୍ଷ ବର୍ଷର ତ କଥା ନୁହେଁ। ଏହି ଚକ୍ର ଅନାଦି ପୂର୍ବ ପ୍ରସ୍ତୁତ ଅଟେ। ଚାରି ଯୁଗ କିପରି ସମାନ ଭାବରେ ବିଭକ୍ତ ହୋଇଛି ଏହାକୁ ଜାଣିବାକୁ ପଡ଼ିବ। ସତ୍ୟ ଯୁଗ ତ୍ରେତା ଅତୀତ ହୋଇଗଲା, ଏହାକୁ ନୋଟ୍ କର। ସତ୍ୟ ଯୁଗକୁ ସ୍ୱର୍ଗ ଏବଂ ତ୍ରେତାକୁ ସେମି ସ୍ୱର୍ଗ କୁହାଯାଏ। ସେଠାରେ ଦେବୀ ଦେବତାମାନଙ୍କର ରାଜ୍ୟ ଚାଲିଥାଏ। ସତ୍ୟ ଯୁଗରେ ଥାଏ ଷୋହଳ କଳା, ତ୍ରେତାରେ 14 କଳା। ସତ୍ୟଯୁଗର ପ୍ରଭାବ ବହୁତ ଅଧିକ, ନାମ ହିଁ ହେଉଛି ସ୍ୱର୍ଗ ହେଭେନ୍। ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଉଛି, ତାରି ହିଁ ମହିମା କରିବାକୁ ହେବ। ନୂଆ ଦୁନିଆରେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ରହିବ, ନିଶ୍ଚୟ କରାଇବା ପାଇଁ ଚିତ୍ର ମଧ୍ୟ ତୁମ ପାଖରେ ଅଛି। ଏହି ସୃଷ୍ଟିର ଚକ୍ର ଘୁରି ଚାଲିଛି। ଏହି କଳ୍ପର ଆୟୁ ହିଁ 5000 ବର୍ଷ ଅଟେ। ଏବେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀର କଥା ତ ବୁଦ୍ଧିରେ ରହିଲା। ବିଷ୍ଣୁପୁରୀ ହିଁ ପରିବର୍ତ୍ତନ ହୋଇ ରାମସୀତାପୁରୀ ହେଉଛି, ତାଙ୍କର ବଂଶାବଳୀ ମଧ୍ୟ ରହିଛି ନା। ଦୁଇଟି ଯୁଗ ଅତୀତ ହେବା ପରେ ପୁଣି ଆସୁଛି ଦ୍ୱାପର ଯୁଗ, ରାବଣର ରାଜ୍ୟ, ଯେଉଁ ସମୟରେ ଦେବତାମାନେ ବାମ ମାର୍ଗକୁ ଚାଲିଯାଆନ୍ତି, ଅର୍ଥାତ୍ ବଂଶବୃଦ୍ଧି ନିମନ୍ତେ ବିକାରର ପଦ୍ଧତି ଆରମ୍ଭ ହୋଇଯାଇଥାଏ। ସତ୍ୟଯୁଗ ତ୍ରେତାରେ ସମସ୍ତେ ନିର୍ବିକାରୀ ରହିବେ। ସେଠାରେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ରହିବ, ଚିତ୍ର ମଧ୍ୟ ଦେଖାଇବାକୁ ହେବ ଓ ମୌଖିକରେ ମଧ୍ୟ ବୁଝାଇବାକୁ ପଡ଼ିବ। ବାବା ଆମର ଶିକ୍ଷକ ହୋଇ ଏହିପରି ପଢ଼ାଉଛନ୍ତି। ବାବା ନିଜର ପରିଚୟ ନିଜେ ହିଁ ଆସି ଦେଉଛନ୍ତି, ନିଜେ କହୁଛନ୍ତି ମୁଁ ଆସୁଛି ପତିତଙ୍କୁ ପବିତ୍ର କରିବା ପାଇଁ, ତେଣୁ ମୋର ଶରୀର ନିଶ୍ଚୟ ଆବଶ୍ୟକ, ନଚେତ କଥା କିପରି କହିବି। ମୁଁ ଚୈତନ୍ୟ ଅଟେ, ସତ୍ୟ ଅଟେ ଏବଂ ଅମର ଅଟେ। ସତ ରଜ ତମ ଅବସ୍ଥା ଦେଇ ଆତ୍ମା ଗତି କରିଥାଏ। ଆତ୍ମା ହିଁ ପତିତ, ଆତ୍ମା ହିଁ ପାବନ ହୋଇଥାଏ। ଆତ୍ମାରେ ହିଁ ସମସ୍ତ ସଂସ୍କାର ରହିଛି। ଅତୀତର କର୍ମ ଅଥବା ବିକର୍ମର ସଂସ୍କାର ଆତ୍ମା ହିଁ ସାଥିରେ ନେଇ ଆସିଥାଏ। ସତ୍ୟଯୁଗରେ ତ ବିକର୍ମ ହେବ ନାହିଁ, କର୍ମ କରିବେ, ଅଭିନୟ କରିବେ, କିନ୍ତୁ ସେ ସମୟରେ କର୍ମ ଅକର୍ମ ହୋଇଯିବ। ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି। ଏବେ ତୁମେ ବାସ୍ତବରେ ଏ ସମସ୍ତ କଥାକୁ ବୁଝୁଛ, ଜାଣୁଛ। ବାବା ଏହି ପୁରୁଣା ଦୁନିଆକୁ ବଦଳାଇ ନୂଆ ଦୁନିଆ କରିବାକୁ ଆସିଛନ୍ତି। ଯେଉଁଠି କର୍ମ ଅକର୍ମ ହୋଇଯାଏ ତାକୁ ହିଁ ସତ୍ୟଯୁଗ କୁହାଯାଉଛି, ଏବଂ କଳିଯୁଗରେ ପୁଣି ପ୍ରତ୍ୟେକ କର୍ମ ବିକର୍ମ ହେଉଛି, ଏହାକୁ କଳିଯୁଗ କୁହାଯାଉଛି। ତୁମେ ଏବେ ସଙ୍ଗମ ଯୁଗରେ ଅଛ। ବାବା ଉଭୟ ପଟର କଥା ଶୁଣାଉଛନ୍ତି। ଗୋଟିଏ ଗୋଟିଏ କଥାକୁ ଭଲ ଭାବରେ ବୁଝ। ବାବା ଶିକ୍ଷକ ହୋଇ କ'ଣ ବୁଝାଉଛନ୍ତି? ଆଚ୍ଛା, ବାକି ହେଉଛି ଗୁରୁଙ୍କର କର୍ତ୍ତବ୍ୟ। ତାଙ୍କୁ ଡାକୁଛନ୍ତି ଯେ ଆପଣ ଆସି ଆମ ପତିତମାନଙ୍କୁ ପବିତ୍ର କର। ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ, ଯେପରି ସୁନା ଅଳଙ୍କାର ମଧ୍ୟ ସେହିପରି ହୋଇଥାଏ। ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି, 24 କ୍ୟାରେଟ୍ ସୁନାରେ ଆଦ ନ ମିଶାଇ ଅଳଙ୍କାର ତିଆରି କଲେ ତାହା ସତ ପ୍ରଧାନ ଅଳଙ୍କାର ହେବ। ଅପମିଶ୍ରଣ ହେବା ଦ୍ୱାରା ପୁଣି ତମ ପ୍ରଧାନ ହୋଇଯାଏ, କାହିଁକି ନା ଖାଦ ମିଶିଥାଏ ନା। ପ୍ରଥମେ ଭାରତକୁ 24 କ୍ୟାରେଟ୍ ପକ୍କା ସନେ କି ଚିଡ଼ିଆ ଅର୍ଥାତ୍ ସୁନାର ଚଢ଼େଇ କୁହାଯାଉଥିଲା, ତାହା ସତପ୍ରଧାନ ନୂଆ ଦୁନିଆ ଥିଲା। ପୁଣି ଏବେ ତମ ପ୍ରଧାନ ହୋଇଯାଉଛି, ପ୍ରଥମେ ଖାଣ୍ଟି ସୁନାର ଦୁନିଆ ଥିଲା। ନୂଆ ଦୁନିଆ ପବିତ୍ର ଏବଂ ପୁରୁଣା ଦୁନିଆ ଅପବିତ୍ର, ଆତ୍ମାରେ ଖାଦ ମିଶି ଚାଲିଛି। ଏହି କଥା ବାବା ବୁଝାଉଛନ୍ତି, ଆଉ କେହି ମନୁଷ୍ୟ ଗୁରୁମାନେ ଏକଥା ଜାଣିନାହାନ୍ତି। ଡାକୁଛନ୍ତି ଆସି ପବିତ୍ର କର। ସତ୍ଗୁରୁଙ୍କର କାମ ହେଉଛି ବାନପ୍ରସ୍ଥ ଅବସ୍ଥାରେ ମନୁଷ୍ୟମାନଙ୍କୁ ଗୃହସ୍ଥର ମୋହରୁ ମୁକ୍ତ କରିବା। ତେଣୁ ଏହି ସବୁ ଜ୍ଞାନ ଡ୍ରାମାର ଯୋଜନା ଅନୁସାରେ ବାବା ଆସି ଦେଉଛନ୍ତି। ସେ ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜ ରୂପ, ସେ ହିଁ ସମଗ୍ର ବୃକ୍ଷର ଜ୍ଞାନ ବୁଝାଉଛନ୍ତି। ଶିବ ବାବାଙ୍କ ନାମ ସର୍ବଦା ଶିବ ହିଁ ଅଟେ। ବାକି ଯେଉଁ ଆତ୍ମାମାନେ ସବୁ ଅଭିନୟ କରିବାକୁ ଆସୁଛନ୍ତି, ସେମାନେ ଭିନ୍ନ ଭିନ୍ନ ନାମ ଧାରଣ କରୁଛନ୍ତି। ବାବାଙ୍କୁ ଡାକୁଛନ୍ତି କିନ୍ତୁ ତାଙ୍କୁ ଜାଣିନାହାନ୍ତି। ସେ କିପରି ତୁମକୁ ପବିତ୍ର ଦୁନିଆକୁ ନେଇଯିବା ପାଇଁ ଭାଗ୍ୟଶାଳୀ ରଥରେ ଆସୁଛନ୍ତି। ତେଣୁ ବାବା ବୁଝାଉଛନ୍ତି, ମୁଁ ତାଙ୍କର ଶରୀରରେ ଆସୁଛି, ଯିଏ ବହୁତ ଜନ୍ମର ଅନ୍ତିମ ସମୟରେ ଅଛନ୍ତି, ପୁରା 84 ଜନ୍ମ ନେଉଛନ୍ତି। ତୁମମାନଙ୍କୁ ରାଜାମାନଙ୍କର ରାଜା କରାଇବା ପାଇଁ ଏହି ଭାଗ୍ୟଶାଳୀ ରଥରେ ପ୍ରବେଶ କରିବାକୁ ପଡ଼ୁଛି। ପ୍ରଥମ ନମ୍ବରରେ ଅଛନ୍ତି ଶ୍ରୀକୃଷ୍ଣ, ସେ ହେଉଛନ୍ତି ନୂଆ ଦୁନିଆର ମାଲିକ। ପୁଣି ସେ ପରମଧାମରୁ ଆସି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ପୁଣି ବୈଶ୍ୟବଂଶୀ, ଶୂଦ୍ରବଂଶୀ ଓ ପୁଣି ବ୍ରହ୍ମାବଂଶୀ ହେଉଛନ୍ତି। ସୁନା Asunaru rupa, ruparu tomba, tombaru luja, punitume ebe lujaru suna heucho. Baba kouchanti eko matro mote orthat tumara pitanku manne pakao, jahanko madhyare mu prabeso koruchi ehanko atmare to tikke hele gyano nathila. Ehanko madhyare mu prabes koruchi, sethi pai tanku bhagya sali ratho kuha jauchi. Baba nije kouchanti mu ehankara bahuta janmara antima janmare asuchi. Gitare hi sathik akhyara rahichi, गीता को ही सर्व शास्त्र मई शिरोमणि कहा जाउछि एही संगम जुगरे ही बाबा सी ब्राह्मण कुल एवं देवी देवता कुल रे स्थापना करूछंती अन्य धर्म विषय रे तो समस्त को जाना अछि देवी देवता धर्म विषय रे कहा को जाना नाही बहुत जन्म रे अंतिम समय रे अर्थात संगम जुगरे ही बाबा आसुछंती बाबा कहुछंती मु बीज रूप अटे श्री कृष्ण त हेउछंती सत्य युगर बासिंदा तंको अन्य स्थान रे तो कही देखि परिवे नाही पूर्व जन्म रे तो नाम रूप देश काल सब बदली जाय थाए प्रथमे छोट पिला सुंदर होई थाए पुनी बड होई जाय थाए पुनी सही शरीर छाडी अन्य एक छोट शरीर नै थाए एहा पूर्व प्रस्तुत खेल अटे ड्रामा रे सब निर्धारित रही छि अन्य शरीर रे थिबा समय रे त तांको कृष्ण कहा जीव नाही अन्य शरीर रे पुनी अन्य नाम दिया जीव समय चेहरा तिथि तारीख आदि सब बदली जाय थाए विश्व रे इतिहास भूगोल रो अविकल पुनरावृत्ति हुए तेनु एही ड्रामा रो पुनरावृत्ति होई चली छि समस्तंकु सत रज तम गुण रे आसीबा कोही हेबो सृष्टिर नाम युगर नाम सब बदली जाई थाए वर्तमान एहा हेउछि संगम युग मु संगम युगरे ही आसुछि एहा को बुद्धि रे पक्का करिबा को हेबो बाबा हमर बाप शिक्षक गुरु अटंती जिए पुनी सत प्रथान हेबार बहुत भल उपाय बताउछंती गीता रे मथे ए कथा रहिछि देह सहित देह रे सब धर्म को छाडी निज को आत्मा भाव निजर घर को निश्चय फेरी जीवा को हेबो भक्ति मार्ग रे केते मेहनत करूछंती भगवान को पाख को जीवा पाई ताहा हेउछि मुक्ति धाम कर्म रु मुक्त होई आमे निराकारी दुनिया रे निराकारी आत्मा रूप रे बसुछु अभिनेता घर को गले तो अभिनय करिवारु मुक्त हेले समस्त चाहूछंती आमे मुक्ति पाई जानतु कि किंतु मुक्ति तो कहा को भी मिली पारिबो नाही एही ड्रामा अनादि अविनाशी अटे केही जदि कुहंती एही अभिनय करिबा मोर पसंद हेउ नाही परंतु एथि पई केही किछि करि पारिबे नाही एहा अनादि पूर्व प्रस्तुत ड्रामा अटे जणे मथे एथुरु मुक्ति पाई पारिबे नाही से सब हेउछि अनेक प्रकारर मनुष्य मत एहा हेउछि श्रीमत श्रेष्ठ कराइबा पाई मनुष्य को श्रेष्ठ कुहा जीव नाही देवता मन को श्रेष्ठ कुहा जाई थाए तांका पाखरे समस्त नतमस्तक हेउछंती तेनु से माने श्रेष्ठ हेले ना किंतु ए कथा भी कहा को जणा नाही एबे तुमे बुझु जे 84 जन्म त नेबा को ही हेबो श्री कृष्ण देवता अटंती से वैकुंठर राजकुमार से एठा को किपरि आसीबे ना से गीता सुनाई थिले केवल देवता थिले सेथि पई लोके तांको पूजा करूछंती देवता मने हेले पवित्र नीचे पति तो अटंती ए कथा मध्य कहूछंती मु निर्गुण अटे मो पाखरे कौनसी गुण नाही आपण आमको ए परि अर्थात नीच भळी करंतु शिवंको आगो को जाई कहूछंती आमको मुक्ति दियो से केबे जे जीवन मुक्ति बा जीवन बंधन रे आसु नाहंती सेथि पई तांको डाकुछंती मुक्ति दियो जीवन मुक्ति मध्य से ही देउछंती एबे तुमे बुझुच बापा एवं मम्मांकर आमे संतान अटु तांको ठरु आमको असरंती धन मिलुछि मनुष्य माने तो अज्ञानता कारण रु मागी चली थांती अज्ञानी त निश्चय दुखी ही हेबे ना असरंती दुख भोग करिबा को पड़ी थाए तेणु ए सब कथा पिला मानु को बुद्धि रे रखिबा को हेबो एक अविनाशी बाबा को न जानिबा कारण रु परस्पर मध्ये रे केते लढाई करूछंती ସମସ୍ତେ ଅନାଥ ହୋଇଯାଇଛନ୍ତି। ସେମାନେ ହେଲେ ହଦ୍ର ଅନାଥ, ଅର୍ଥାତ୍ ଯେଉଁମାନଙ୍କର ବାପା ନାହାନ୍ତି। ଇଏ ହେଲେ ବେହଦ୍ର ଅନାଥ, ଅର୍ଥାତ୍ ଯିଏ ପରମାତ୍ମା ବି ତାଙ୍କୁ ଜାଣିନାହାନ୍ତି। ବାବା ନୂଆ ଦୁନିଆର ସ୍ଥାପନା କରୁଛନ୍ତି। ବର୍ତ୍ତମାନ ହେଉଛି ପତିତ ଆତ୍ମାମାନଙ୍କର ପତିତ ଦୁନିଆ, ପବିତ୍ର ଦୁନିଆ ସତ୍ୟଯୁଗକୁ କୁହାଯାଇଥାଏ, କଳିଯୁଗକୁ ପୁରୁଣା ଦୁନିଆ କୁହାଯାଉଛି। ତେଣୁ ବୁଦ୍ଧିରେ ଏସବୁ କଥା ରହିଛି ନା, ପୁରୁଣା ଦୁନିଆର ବିନାଶ ହୋଇଯିବ, ପୁଣି ନୂଆ ଦୁନିଆକୁ ଆମର ବଦଳି ହୋଇଯିବ। ଏବେ ଆମେ ଅଳ୍ପ ସମୟ ପାଇଁ ସଙ୍ଗମ ଯୁଗରେ ରହିଛୁ, ପୁରୁଣା ଦୁନିଆରୁ ନୂଆ ଦୁନିଆ ହେଉଛି। ତୁମକୁ ନୂଆ ଦୁନିଆ ବିଷୟରେ ମଧ୍ୟ ଜଣା ଅଛି, ତୁମର ବୁଦ୍ଧି ଏବେ ନୂଆ ଦୁନିଆରେ ରହିବା ଦରକାର। ଉଠିବା ବସିବା ସମୟରେ ବୁଦ୍ଧିରେ ରହୁଛେ, ଆମେ ପାଠ ପଢୁଛୁ, ବାବା ଆମକୁ ପଢ଼ାଉଛନ୍ତି। ଛାତ୍ରମାନଙ୍କର ଏହି କଥା ମନେ ରହିବା ଉଚିତ। ପୁଣି ବି ଏହି ୟାଦ ପୁରୁଷାର୍ଥର କ୍ରମାନୁସାରେ ରହିଛି, ବାବା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ୟାଦ ପିଆର ଦେଉଛନ୍ତି। ଭଲ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଟିଚର ନିଶ୍ଚିତ ଅଧିକ ସ୍ନେହ କରିବେ। କେତେ ପ୍ରଭେଦ ହୋଇଯାଇଥାଏ, ଏବେ ବାବା ତ ବୁଝାଇ ଚାଲିଛନ୍ତି, ପିଲାମାନଙ୍କୁ ଧାରଣା କରିବାକୁ ହେବ। ଏକ ବାବାଙ୍କ ବ୍ୟତୀତ ଅନ୍ୟ କେଉଁ ଆଡ଼କୁ ବୁଦ୍ଧି ନ ଯାଉ। ବାବାଙ୍କୁ ୟାଦ ନ କଲେ ପାପ କିପରି କଟିବ? ମାୟା ଘଡ଼ିକୁ ଘଡ଼ି ତୁମର ବୁଦ୍ଧି ଯୋଗ ଭ୍ରମିତ କରିଦେବ। ମାୟା ବହୁତ ଧକା ଦେଉଛି, ବ୍ରହ୍ମା ବାବା ଉଦାହରଣ ଦେଉଛନ୍ତି। ଭକ୍ତି ମାର୍ଗରେ ମୁଁ ଲକ୍ଷ୍ମୀଙ୍କର ବହୁତ ପୂଜା କରୁଥିଲି, ଚିତ୍ରରେ ଦେଖିଲି ଦେବୀ ଲକ୍ଷ୍ମୀ ନାରାୟଣଙ୍କର ପାଦ ମଚାଳୁଛନ୍ତି, ତେଣୁ ଚିତ୍ରରେ ତାଙ୍କୁ ସେ କାର୍ଯ୍ୟରୁ ମୁକ୍ତ କରିଦେଲି। ଲକ୍ଷ୍ମୀ ନାରାୟଣଙ୍କ ସ୍ମୃତିରେ ବସି ଯଦି ବୁଦ୍ଧି ଏଣେତେଣେ ଚାଲିଯାଉଥିଲା, ତେବେ ନିଜକୁ ଚାପୁଡ଼ା ମାରୁଥିଲି, ବୁଦ୍ଧି ଅନ୍ୟ ଆଡ଼କୁ କାହିଁକି ଯାଉଛି? ଶେଷରେ ବିନାଶ ଏବଂ ସ୍ଥାପନାର ସାକ୍ଷାତକାର ମଧ୍ୟ କଲି, ସାକ୍ଷାତକାର ଆଶା ପୂର୍ଣ୍ଣ ହେଲା। ବୁଝିଲି ଯେ ଏବେ ଏହି ନୂଆ ଦୁନିଆ ଆସୁଛି, ମୁଁ ଏପରି ବିଷ୍ଣୁ ହେବି, ବାକି ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ, ପକ୍କା ନିଶ୍ଚୟ ହୋଇଗଲା। ନିଜର ରାଜଧାନୀର ମଧ୍ୟ ସାକ୍ଷାତକାର ହେଲା। ତେବେ ଯେତେବେଳେ କି ସ୍ୱର୍ଗର ରାଜତ୍ୱ ମିଳୁଛି, ଏହି ରାବଣ ରାଜ୍ୟର ରାଜତ୍ୱ କ'ଣ କରିବେ? ଏହି ବିଚାର ଆସିବା ହିଁ ହେଉଛି ଈଶ୍ୱରୀୟ ବୁଦ୍ଧି। ଈଶ୍ୱର ନିଜେ ପ୍ରବେଶ କରି ଏହିପରି ବୁଦ୍ଧିକୁ ଚଳାଇଲେ ଜ୍ଞାନର କଳସ ତ ମାତାମାନଙ୍କୁ ମିଳୁଛି, ତେଣୁ ମାତାମାନଙ୍କୁ ସବୁକିଛି ଦେଇଦେଲେ। ତୁମେ କାରବାର ସମ୍ଭାଳ, ସମସ୍ତଙ୍କୁ ଶିଖାଅ, ଶିଖାଇ ଶିଖାଇ ଏ ପର୍ଯ୍ୟନ୍ତ ଆସିଗଲେ, ଜଣେ ଅନ୍ୟ ଜଣକୁ ଶୁଣାଇ ଶୁଣାଇ ଦେଖ ଏବେ କେତେ ବୃଦ୍ଧି ହୋଇଗଲେଣି। ଆତ୍ମା ପବିତ୍ର ହୋଇ ଚାଲିଛି, ପୁଣି ପବିତ୍ର ଆତ୍ମାକୁ ପବିତ୍ର ଶରୀର ବି ଦରକାର। ବୁଝୁଛନ୍ତି, ହେଲେ ପୁଣି ମଧ୍ୟ ମାୟା ଭୁଲାଇ ଦେଉଛି। ତୁମେ କହୁଛ ସାତ ଦିନର ପାଠ୍ୟକ୍ରମ କର, ତେବେ କହୁଛନ୍ତି କାଲି ଆସିବୁ, ଦ୍ୱିତୀୟ ଦିନ ମାୟା ସେ କଥା ଭୁଲାଇ ଦେଉଛି, ଆସୁ ହିଁ ନାହାନ୍ତି। ଭଗବାନ ପଢ଼ାଉଛନ୍ତି, କିନ୍ତୁ ଭଗବାନଙ୍କ ପାଖକୁ ମଧ୍ୟ ଆସି ପଢ଼ୁନାହାନ୍ତି। କହୁଛନ୍ତି ମଧ୍ୟ ହଁ ନିଶ୍ଚୟ ଆସିବୁ, ପରନ୍ତୁ ମାୟା ନିଶା ଉଡ଼ାଇ ଦେଉଛି, ନିୟମିତ ବିଦ୍ୟାର୍ଥୀ ହେବାକୁ ଦେଉନାହିଁ। ଯିଏ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ ସେହିମାନେ ନିଶ୍ଚୟ କରିବେ, ଆଉ ତ କୌଣସି ଦୋକାନ ନାହିଁ। ତୁମେ ବହୁତ ପୁରୁଷାର୍ଥ କରୁଛ, ବଡ଼ ବଡ଼ ମ୍ୟୁଜିୟମ ନିର୍ମାଣ କରୁଛ, ଯିଏ କଳ୍ପ ପୂର୍ବରୁ ବୁଝିଥିଲେ ସେହିମାନେ ହିଁ ବୁଝିବେ, ବିନାଶ ତ ହେବ, ତା ପୂର୍ବରୁ ସ୍ଥାପନା ମଧ୍ୟ ହୋଇଚାଲିଛି। ଆତ୍ମା ପାଠ ପଢି ଫାଷ୍ଟ କ୍ଲାସ ଶତପ୍ରଧାନ ଶରୀର ଧାରଣ କରିବ, ଆମର ଲକ୍ଷ୍ୟ ଉଦ୍ଦେଶ୍ୟ ହିଁ ଏହା ଅଟେ ନା, ଏ କଥା ସଦାସର୍ବଦା କାହିଁକି ମନେ ରହିବ ନାହିଁ? ଏବେ ଆମେ ନିଜର ପୁରୁଷାର୍ଥ ଅନୁସାରେ ନୂଆ ଦୁନିଆକୁ ଯାଉଛେ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାବା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ବୁଦ୍ଧିରେ ସର୍ବଦା ମନେ ରହୁ କି ଏବେ ଆମେ ଅଳ୍ପ ସମୟ ପାଇଁ ସଙ୍ଗମ ଯୁଗରେ ବସିଛୁ। ପୁରୁଣା ଦୁନିଆର ବିନାଶ ହେଲେ ଆମେ ନୂଆ ଦୁନିଆକୁ ଟ୍ରାନ୍ସଫର ହୋଇଯିବୁ, ସେଥିପାଇଁ ଏଥିରୁ ବୁଦ୍ଧି ଜଗତ ଉଠାଇ ଦେବାକୁ ହେବ। ଧାରଣା ନମ୍ବର ଦୁଇ, ସବୁ ଆତ୍ମାମାନଙ୍କୁ ବାବାଙ୍କର ପରିଚୟ ଦେଇ କର୍ମ ଅକର୍ମ ବିକର୍ମର ଗୁହ୍ୟଗତି ଶୁଣାଇବାକୁ ହେବ। ପ୍ରଥମେ ପ୍ରଥମେ ଅଲଫର ପାଠକୁ ହିଁ ପକ୍କା କରାଇବାକୁ ହେବ। ଆଜିର ବରଦାନ ଶ୍ରେଷ୍ଠ ପ୍ରାପ୍ତିଗୁଡ଼ିକର ପ୍ରତ୍ୟକ୍ଷ ଫଳ ଦ୍ୱାରା ସର୍ବଦା ଖୁସିବାସିଆ ସ୍ଥିତିରେ ରହୁଥିବା ସଦା ସୁସ୍ଥ ଭାବ। ବାବା ବରଦାନକୁ ବିସ୍ତାରରେ ବତାଉଛନ୍ତି, ସଙ୍ଗମ ଯୁଗରେ ଯଦି ଏବେ ଏବେ କରିଲ ଏବଂ ଏବେ ଏବେ ଶ୍ରେଷ୍ଠ ପ୍ରାପ୍ତିର ଅନୁଭବ ହେଲା, ତେବେ ଏହା ହିଁ ହେଉଛି ପ୍ରତ୍ୟକ୍ଷ ଫଳ। ତେବେ ସବୁଠାରୁ ଶ୍ରେଷ୍ଠ ଫଳ ହେଲା ନିଜକୁ ବାବାଙ୍କର ପାଖାପାଖି ଅନୁଭବ କରିବା। ଆଜିକାଲି ସାକାର ଦୁନିଆରେ କହୁଛନ୍ତି, ଯଦି ଫଳ ଖାଇବ ତେବେ ସୁସ୍ଥ ରହିବ, ଅର୍ଥାତ୍ ଫଳକୁ ସୁସ୍ଥ ରହିବାର ଆଧାର ବୋଲି କହୁଛନ୍ତି। ଏବଂ ତୁମେମାନେ ପ୍ରତି ମୁହୂର୍ତ୍ତରେ ପ୍ରତ୍ୟକ୍ଷ ଫଳ ଖାଇ ଚାଲିଛ, ସେଥିପାଇଁ ସଦା ସୁସ୍ଥ ଅଟ। ଯଦି ତୁମକୁ କେହି ପଚାରେ ଯେ ତୁମର ହାଲଚାଲ କ'ଣ, ତେବେ କୁହ ଚାଲି ଫରିସ୍ତାମାନଙ୍କ ଭଳି, ଏବଂ ହାଲ ଅର୍ଥାତ୍ ସ୍ଥିତି ଖୁସିବାସିଆ ଅଟେ। ଆଜିର ସ୍ଲୋଗାନ, ଯଦି ସମସ୍ତଙ୍କର ଆଶୀର୍ବାଦ ରୂପୀ ସମ୍ପତ୍ତିରେ ଭରପୁର ରହିବ, ତେବେ ପୁରୁଷାର୍ଥରେ ମେହନତ କରିବାକୁ ପଡ଼ିବ ନାହିଁ। ଓମ୍ ଶାନ୍ତି।